శ్రీ జగన్నాథుడు సుబ్రహ్మారాయణ శ్రీ శ్రీ రాధాకృష్ణ శ్రీ లక్ష్మణ సుందే శ్రీ శ్రీ శివరామకు హనుమాన్జు పరపాద పద్మని అర్పణ నివేదనం కలి శిలగోడ శిశుమంత్ భక్తి స్వరూపానందర స్వామి గురు మహారాజ పాద పద్మని అర్పణ నివేదనం కలి ఇస్కన్ ప్రతిష్ట ఆచార్య శిశుమంత శివక్తి విధాన స్వయం ప్రభుపాద మహారాజ పాద పద్మని అర్పణ నివేదనం కలి సమస్త సాధుగురు వైష్ణవ తథా ఉపస్థ వైష్ణవ మాతృందం అర్పణ నివేదనం కలి అయ్యామి శ్రీమంత భాగవతం దశమ స్కంద అష్టమధ్యాయ శ్లోక చదువు కథ ఆరంభ కరివా భగవాన్ బాల్యలీలా చాలి గతకాలి కొడుతులే తను తేయిస్ శ్లోక గతకాలి ఆలోచనా కొడుతులే ఇది మా సబు స్థాన బాన్ కరుచింది తాంకర ఛోటియా ఛోటియా దాంత ఉచి సబు దేఖికరి సేమనే బహుత్ ఆనందిత హేయొచ్చింది ఏ శ్లోక టి ఆమె కొయితులే ତେଣୁ ଆଜି ଆରମ୍ଭ କରିବା ଚବିଶ ନମ୍ବର ଶ୍ଳୋକ ଜରିଆଙ୍ଗନା ଦର୍ଶନୀୟା କୁମାର ଲୀଳା ଅନ୍ତର୍ବ୍ରଜେ ତଦବଳ ପ୍ରବୃହିତ ପୁଚ୍ଛୈ ବତ୍ସୈରିତସ୍ତତ ଉଦ୍ଭାବନ କୃଷ୍ୟମାଣ ପ୍ରେକ୍ଷନ୍ତ୍ୟ ଉଜ୍ଜିତ ଗୃହା ଜହୁ ସୁହଂସ ପଶ୍ୟନ୍ତ୍ୟ ତେଣୁ ଏହିଭଳି ଭାବରେ ଭଗବାନ ଯେଭଳି ଭାବରେ ଲୀଳା କରୁଛନ୍ତି ବ୍ରଜରେ ଯେହି ଅଙ୍ଗନା ଦର୍ଶନୀୟ ଅନ୍ତପୁର ରମଣୀମାନଙ୍କର ଏହି ଦର୍ଶନୀୟ ସବୁ ଲୀଳା କୁମାର ଲୀଳା ଭଗବାନଙ୍କର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଲୀଳାକୁ କୁମାର ଲୀଳା ବୋଲି କୁହାଯାଏ ଅନ୍ତବ୍ରଜେ ବ୍ରଜର ଅନ୍ତପୁରରେ ନନ୍ଦ ମହାରାଜଙ୍କ ଅନ୍ତପୁରରେ ତତ୍ ଅବଳା ସମସ୍ତ ରମଣୀମାନେ ବହୁତ ରମଣୀ ସେବିକା ସବୁ ଅଛନ୍ତି ଏମାନେ ସମସ୍ତେ ପ୍ରକୃତ ପୁଚ୍ଛେଇ କ'ଣ କରୁଛନ୍ତି ନା ସେଠି ସବୁ ଯେଉଁ ବର୍ଷା ସବୁ ରହିଛନ୍ତି ସେଇଠି ସବୁ ତାଙ୍କର ପୁଚ୍ଛକୁ ଧରିକିରି ସେ ଇତତଃ ବର୍ଷାକୁ ପୁଚ୍ଛକୁ ଧରିଦେବେ ତାଙ୍କଠୁ ଧରିଦେବେ ବର୍ଷାମାନେ ଭୟ କରି ପଳେଇବେ ଦୌଡ଼ିବେ ଆଉ ଇଏ ତାକୁ ମଧ୍ୟ ସେଇଭଳିଆ ଧରିକି ରଖିଥିବେ ଦୁଇ ଜଣ ଜାଗା କୃଷ୍ଣ ବଳରା ଦୁଇ ବଚନରେ କୁହାଯାଉଛି ଉଭୌ ଦୁଇ ବଚନରେ ଅନୁକୃଷ୍ୟମାଣ ହଉ ସେ ତାଙ୍କୁ ଦୌଡ଼ ଧରିକି ଦୌଡ଼ୁଥିବେ ଇଏ ମଧ୍ୟ ତାଙ୍କୁ ଧରିକି ତୁଛନ୍ତି ସେଇଭଳି ଭାବରେ ପ୍ରକ୍ଷନ୍ତ୍ୟ ସେଟାକୁ ଦର୍ଶନ କରି ଉଦ୍ଧିତ ଗୃହା ଯେଉଁସୁ ସବୁ ଗୃହ କାମମାନେ ସବୁ ଛାଡ଼ିକିରି ସେମାନେ ସବୁ କ'ଣ କରନ୍ତି ଅତ୍ୟନ୍ତ ଆନନ୍ଦ ଉପଭୋଗ କରୁଥିଲେ ହସୁଥିବେ ସବୁ କୃଷ୍ଣ ବଳରାମ ଏଇଭଳି ଭାବରେ ପାଚେରି ଲାଙ୍ଗୁଡ଼ା ଧରିକିରି ସେ ପାଚେରି ଦୌଡ଼ୁଛି ଇଏ ମଧ୍ୟ ତାଙ୍କ ପାଚେରି ଯାଉଛନ୍ତି ଯାଉଛନ୍ତି ମାନେ କ'ଣ ଠିଆ ହେଇକି ଯାଉଛନ୍ତି ସେ ସେଇ ଘୁଷୁରି ଘୁଷୁରି ଯାଉଛନ୍ତି ମଧ୍ୟ ତାକୁ ମଧ୍ୟ ତେଣୁ ଏଇଭଳି ଭାବରେ ତାଙ୍କର କିଛି ବଳ ନାହିଁ ଏମିତି କହୁଛନ୍ତି ବାଛୁରୀ ତାକୁ ଟାଣି ନେଇଯାଉଛି ଭଗବାନ ବାଛୁରୀ ଟାଣି ନେଉଛି ଏତେ ଭଗବାନଙ୍କର ଏଠି ସବୁ ହସୁଛନ୍ତି ସମସ୍ତେ ସ୍ତ୍ରୀ ଲୋକମାନେ ଶୃଙ୍ଗ ଅଗ୍ନି ଦଂଶ ଦଷ୍ଟ ଶ୍ରୀ ଜଳଦ୍ୱିଜ କଣ୍ଟକେ ଭିୟ କ୍ରୀଡ଼ା ପରା ବତିଚଳୌ ସ୍ୱସୃତ ନିଷେଧ ଗୃହାଣି କର୍ତ୍ତୁମପି ଯତ୍ର ନ ତଜ୍ଜନୌ ସେ ଏକାଦ ଆପତୁ ଅଳଂ ମନସୋ ଅନବସ୍ଥା କେତେବେଳେ ଗାଈମାନଙ୍କ ସହିତ ଯାଇକି ଗାଈ ପାଖରେ ପଶିଯାଉଛନ୍ତି କେତେବେଳେ ଅଗ୍ନି ପାଖରେ ପଶିଯାଉଛନ୍ତି କେତେବେଳେ ମାଙ୍କଡ଼ କୁକୁରମାନଙ୍କୁ ଧରି ପକାଉଛନ୍ତି କେତେବେଳେ ତରବାରୀ କେଉଁଠି ଅଛି ଘର ଭିତରେ ତରବାରୀ ଅଛି ସବୁ ତରବାରୀକୁ ଧରୁଛନ୍ତି ଖେଳୁଛନ୍ତି ଜଳ ଭିତରେ ପ୍ରବେଶ କରୁଛନ୍ତି କେଉଁଠି କୁଣ୍ଡ ଅଛି ବା କ'ଣ ଏଭଳି ଭାବରେ ଜଳ ଭିତରେ ପ୍ରବେଶ କରିଯାଉଛନ୍ତି ବା ବିଭିନ୍ନ ଯେଉଁ ରହିଛି ପୁଷ୍କରିଣୀମାନେ ସବୁ ରହିଛନ୍ତି ସେଠି ମଧ୍ୟ କେତେବେଳେ ପକ୍ଷୀମାନଙ୍କ ସହିତ କେଉଁଠି କଣ୍ଟକି ବିହିଅ କଣ୍ଟା କେଉଁଠି କେଉଁଠି ଅଛି ସେଇଭଳି ଭାବରେ ଅତି ଚଳଉ ଦୁଇ ଜଣ ଯାକ ଅତି ଚଞ୍ଚଳ ଦୁଇ ଜଣଙ୍କର ଏକ ଲୀଳା ସବୁ ଏକ ସମୟରେ ଲୀଳା ଚାଲିଛି ଅତି ଚଞ୍ଚଳଉ ସ୍ୱସୃତଉ ତେଣୁ ରୋହିଣୀ ଏବଂ ଯଶୋଦା ଏଇ ଦୁଇ ଜଣ କ'ଣ ନିଷେଧ ଆଉ ତାଙ୍କୁ ନିଷେଧ କ'ଣ କରିବେ ଗୃହ କାମ ସବୁ ବନ୍ଦ ହେଇଯାଉଛି ଗୃହାଣୀ କର୍ତ୍ତୁମପି ଆଉ କ'ଣ କରିବେ ଘର କାମ ସେଇଠି ରହିଲେ ଯତ୍ର ନ ତଜ୍ଜନ ନଉ ତାଙ୍କର ମାତା ଜଣ ମାତା ଦୁଇ ଜଣ କ'ଣ କରୁଛନ୍ତି ସେ କାତେ ଆପତୁ ଅଳମ ମନସ ଅନବସ୍ଥା ମନର ଭାରସାମ୍ୟ ହରେଇ ପଡ଼ୁଛେ କ'ଣ କେମିତି କରିବା କାମ ସବୁ କ'ଣ କରିବା ତାଙ୍କ ପାଇଁ କୃଷ୍ଣ ବଳରାମଙ୍କ କାମ ହେବ ସେବିକା ବହୁତ ଅଛନ୍ତି ଯେ ସେମାନେ କିଛି କାମ ନ କଲେ ଯେ ତାଙ୍କର କାମ ହୋଇପାରିବନି ତା ନୁହଁ, ସବୁ କିଛି କାମ ହୋଇପାରିବ, କିନ୍ତୁ କୃଷ୍ଣ ବଳରାମ ପାଇଁ ସେ ନିଜେ ରୋଷେଇ କରିବେ, ନିଜେ ଇଏ କରିବେ, ନିଜେ ସବୁ କାମ ନିଜେ କରିବେ ମା'। ତେଣୁ ଏହିଭଳି ଭାବରେ ମା' ମାନଙ୍କର ଦୁଇ ଜଣଙ୍କର ମନ କି କ'ଣ କେମିତି ତାଙ୍କୁ ଇଏ କରାଯିବ, ପିଲାମାନଙ୍କୁ କେମିତି ରକ୍ଷା କରାଯିବ, ଏହିଭଳି ଭାବରେ କାଳେ ନାଳପେନ ରାଜସେ ରାମକୃଷ୍ଣସ୍ୟ ଗୋକୁଳେ ଅଘୃଷ୍ଟ ଜାହ୍ନବୀ ପଦବୀ ବିଚକ୍ରମନ୍ତୁରଞ୍ଜସା। ଆସ୍ତେ ଆସ୍ତେ ଆଉ ଟିକେ ବଡ଼ ହୋଇଗଲେ ଚାଲିବା ପାଇଁ ଏକ ବର୍ଷରେ ଚାଲନ୍ତି ସବୁ ପିଲାମାନେ ସାଧାରଣତଃ। ତେଣୁ କାଳେ ନା ଅଳ୍ପୀନ ରାଜସେ ଏତେ ଖୁସି ହେଇଯାଉ ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି ରାଜସେ ରାଜା ପରିକୀତ ମହାରାଜ ମଧ୍ୟ ଆନନ୍ଦିତ ହେଇ ଶୁଣୁଛନ୍ତି। ତେଣୁ ସେ କହୁଛନ୍ତି କାଳେ ନା ଅଳ୍ପୀନ ରାଜସେ ରାମକୃଷ୍ଣସ ଗୋକୁଳେ, ଗୋକୁଳରେ ସବୁ ଲୀଳା ଚାଲିଛି ରାମକୃଷ୍ଣ ଦୁଇ ଜଣଙ୍କର। ଚ ଶବ୍ଦରେ ତାଙ୍କ ସାଙ୍ଗ ବାଳକମାନେ ମଧ୍ୟ ଆସିଗଲେଣି, ଚ ଶବ୍ଦରେ ସାଙ୍ଗ ବାଳକମାନେ ମଧ୍ୟ ଆସି ପହଞ୍ଚିଗଲେଣି। ଅଘୃଷ୍ଟ ଜାହ୍ନବୀ ପଦବୀ, ତେଣୁ ଆଉ ଇଏ ନ କରିକିରି ଜାନୁଘର୍ଷଣ ଆଉ ଦରକାର ନାହିଁ, ଯେ ଆଗକୁ ହାତ ପାଦ ସବୁ ମିଶିକି ଯାଉଥିଲେ ଆଣ୍ଠି ଆଣ୍ଠି ଯାଉଥିଲେ, ଏବେ ଆଉ ଦରକାର ପଡ଼ୁନି। ନିଜେ ପଦବୀ ଧରି ଧରିକିରି ପ୍ରଭୁପାଦ ମହାରାଜ କହୁଛନ୍ତି ଗୋଟେ କ'ଣ ଧରିକିରି ଠିଆ ହେବେ ଏଇଭଳି ଭାବରେ ପଦବୀର ବିଚକ୍ରମନ୍ତୁ ଅଞ୍ଜସା। ଆସ୍ତେ ଆସ୍ତେ ସେମାନେ ସବୁ ପାଦ ଦ୍ୱାରା ଚାଲିବା ପାଇଁ ଆରମ୍ଭ କଲେ, ଭଗବାନ ଚାଲି ଶିଖୁଛନ୍ତି ଭଗବାନ। ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକରେ କହିଛନ୍ତି ଭାବତରେ କେଉଁଠି ଗୋଟେ କହୁଥିଲି ମୁଁ ଦେଖୁଥିଲି, ଆସ୍ତେ ଆସ୍ତେ ସିଏ କ'ଣ କ'ଣ ଧରିକି ଠିଆ ହେଉଛନ୍ତି ଏଇଭଳି ଭାବରେ। ତଥସ୍ତୁ ଭଗବାନ କୃଷ୍ଣ ବୟସେଇ ବ୍ରଜବାଳ କେହି ସରାମ ବ୍ରଜସ୍ତ୍ରୀଣା ଚିକ୍ରିଡ଼େ ଜନୟନ ମୁଦମ୍। ଏଥର ସାଙ୍ଗ ବାଳକମାନେ ସବୁ ଆସି ପହଞ୍ଚିଗଲେ। ତଥସ୍ତୁ ଭଗବାନ କୃଷ୍ଣ ବୟସେଇ ବ୍ରଜବାଳ କେହି, ତାଙ୍କ ସମବୟସ୍କମାନେ ବ୍ରଜବାଳକମାନେ ସବୁ ଆସି ପହଞ୍ଚିଗଲେ ଭଗବାନ ଲୀଳାରେ ସାମିଲ ହେଉଛନ୍ତି। କୃତ ପୁଣ୍ୟ ପୁଞ୍ଜା, ବହୁତ ପୁଣ୍ୟ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ଆଜି ଭଗବାନଙ୍କ ଲୀଳାରେ ସାମିଲ ହେଉଛନ୍ତି। ସମସ୍ତ ବାରଦ୍ୱାରେ କଥା କୁହାଯିବ, ସହରାମ ବ୍ରଜ ସ୍ତ୍ରୀଣା ଚିକ୍ରିଡ଼େ ଜନୟନ ମୁଦମ୍। ସହରାମ ରାମ ମଧ୍ୟ ସେଇ ରହିଛନ୍ତି, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି। ବ୍ରଜସ୍ତ୍ରୀଣା ଚିକ୍ରିଡ଼େ, ବ୍ରଜସ୍ତ୍ରୀମାନେ ଏଇସବୁ ଲୀଳାକୁ ଦେଖିକିରି, ଖେଳ କସରତ ସବୁ ଚାଲିଛି ସବୁ ଦେଖିକିରି, ତାଙ୍କର ଜନୟନ ମୁଦମ୍ ଭଗବାନ ଚାଲି ମଧ୍ୟ ଆନନ୍ଦଦାୟକ, ଭଗବାନ ସବୁକିଛି ଆନନ୍ଦଦାୟକ, ଏଇସବୁ ଲୀଳା ଭଗବାନଙ୍କର ମୁଦମ୍ ବହୁତ ଆନନ୍ଦ। ଏଇସବୁ କ'ଣ ହେଉଛି ସ୍ପିରିଚୁଆଲ ବ୍ଲିସ୍, ଏଇ ଯେଉଁ ପରମାର୍ଥିକ ଆନନ୍ଦ, ଇଏ ଭୌତିକ ଆନନ୍ଦ ନୁହଁ ଭଗବାନ, ଇଏ ସବୁକିଛି ଭଗବାନଙ୍କ ସବୁକିଛି ଦିବ୍ୟ। ତେଣୁ କୃଷ୍ଣସ୍ୟ ଗୋପ୍ୟୋ ରୁଚିରଂ ବିକ୍ଷ କୋମାର ଚାପଳମ ଶୁଣୁଥିବା କିଳତନ ମାତୁରୀତି ହୋଚୁ ସମାଗତା। ଏଇ ଯେଉଁ ରହିଛନ୍ତି କୃଷ୍ଣସ୍ୟ ଗୋପ୍ୟ ରୁଚିରଂ, ଗୋପୀମାନେ କୁମାର ଚାପଳମ, ଏଇ ଯେଉଁ କୁମାର ଚାପଳ ଯେଉଁ କରୁଛନ୍ତି, କୁମାର କେତେବେଳେ କ'ଣ କରୁଛନ୍ତି ସବୁ କେଉଁଠି କ'ଣ ଲୀଳା ସବୁ ଦେଖିକିରି ବିଭିନ୍ନ ସ୍ଥାନରେ ରହୁଛି, ସବୁ ଗୋପୀମାନେ ସବୁ ଆସି ପହଞ୍ଚୁଛନ୍ତି ସେ କଥା ଆଲୋଚନା ହେବା ପାଇଁ, କରିବା ପାଇଁ ଆଲୋଚନା କରିବା ପାଇଁ ଶୁଣନ୍ତିଆ କିଳତନ ମାତୁ ଇତି। ତେଣୁ ଏଇ କଥାକୁ ଇଏ କହୁଛନ୍ତି, ଇଏ ମଧ୍ୟ ତାଙ୍କ ମା ଯଶୋଦା ଏବଂ ରୋହିଣୀ ସବୁ ଶୁଣୁଛନ୍ତି। ହେଉଛୁ ସମାଗତା, ସବୁ ଆସି ପହଞ୍ଚିକିରି ସେ ସବୁ ଆଲୋଚନା କରୁଛନ୍ତି, ଏଇଠି କେମିତି କଲେ, ଏମିତି ଚାଲିଲେ, ଏମିତି ଧରିଲେ, ବାଛୁଡ଼ି ଧରିକି ଲେଙ୍ଗୁଡ଼ ଧରି କଲେ, ଏଇଭଳି ଭାବରେ ଭଗବାନଙ୍କ କଥା ଚାଲିଛି, ଭଗବାନଙ୍କ ଲୀଳା ଏବଂ କଥା ସଙ୍ଗେ ସଙ୍ଗେ ଚାଲିଛି ମଧ୍ୟ। ଶ୍ରୀକୃଷ୍ଣଙ୍କ ଲୀଳା ଭକ୍ତମାନଙ୍କ ନିକଟରେ ସର୍ବଦା ଅତ୍ୟନ୍ତ ଆକର୍ଷଣୀୟ ଅଟେ। ତେଣୁ ମା' ଯଶୋଦାଙ୍କ ସଖୀ ବ୍ରଜରମଣିମାନେ ଶ୍ରୀକୃଷ୍ଣଙ୍କୁ ଯାହା କରୁଥିବାର ଦେଖୁଛନ୍ତି ତାହା ତାଙ୍କୁ କହୁଛନ୍ତି। ମା' ଯଶୋଦା ସେତେବେଳେ ନିଜ ଗୃହକର୍ମ ସ୍ଥଗିତ ରଖି ତାଙ୍କ ପ୍ରତିବେଶୀମାନଙ୍କର ସେହି ବର୍ଣ୍ଣନା ଆନନ୍ଦ ସହକାରେ ଶ୍ରବଣ କରୁଥିଲେ, କି ଆନନ୍ଦ ଏଇଟା ଭଗବାନଙ୍କର କଥା, ଛୋଟିଆ କଥା ଏଇଟା ଭଗବାନଙ୍କର ଲୀଳା, ମା' ସବୁ ରହିଛନ୍ତି ଭଗବାନ ବାଲ୍ୟ ଲୀଳା। କେତେ କବିମାନେ ଭଗବାନଙ୍କ ଲୀଳାକୁ ସବୁ ବର୍ଣ୍ଣନା କରିଛନ୍ତି, କେତେ ସଙ୍ଗୀତ ଆକାରରେ କେତେ କ'ଣ ସବୁ ବ୍ରଜ ଭାଷାରେ ସବୁ ବର୍ଣ୍ଣନା କରାଯାଇଛି, ଗୀତ ଗାନ ଚାଲିଛି, ହଜାର ହଜାର ବର୍ଷ ଧରି କଥା ଚାଲିଛି, ତାଙ୍କର ଗାନ ଚାଲିଛି, ଏ ପର୍ଯ୍ୟନ୍ତ ମାନେ ସେ ସବୁ ନାହିଁ ଭଗବାନଙ୍କ ଲୀଳା। ବିଶେଷ ଭାବରେ କଳିଯୁଗ ଲୋକମାନଙ୍କ ପାଇଁ ଏ ଲୀଳା ସବୁ କରାଯାଇଛି, ଦ୍ୱାପର ଯୁଗରେ ତ ଲୋକମାନେ ଆନନ୍ଦିତ ହେଲେ ବର୍ତ୍ତମାନ ମଧ୍ୟ ସେ ବିଷୟ ଆଲୋଚନା କରି ସେମାନେ ମଧ୍ୟ ଆନନ୍ଦ। ତାଙ୍କ ଚାଲିଛି। ସୁଦାସ ଇତ୍ୟାଦି ସବୁ ବହୁତ କବି ରହିଛନ୍ତି, ବହୁତ ସୁନ୍ଦର ସୁନ୍ଦର କବିତା ରଚନା କରିଛନ୍ତି। ଭଗବାନଙ୍କ ଲୀଳାକୁ ସବୁ ନେଇକରି ଅନେକ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କହୁଛନ୍ତି, ବତ୍ସାନ୍ ମୁଞ୍ଚନ୍ କ୍ୱଚିତ ସମୟେ କ୍ରୋଶ ସଂଜାତ ହାସ ସ୍ତେୟଂ ସ୍ୱାଦତ୍ୟଥ ଦଧିପୟ କଳ୍ପିତୈ ସ୍ତେୟ ଯୋଗୈ ମର୍କାନ୍ ଭୋକ୍ଷ୍ୟାନ୍ ବିଭଜତି ସଚ୍ଚନ୍ନାଦି ଭାଣ୍ଡ ଭିନ୍ନତି ଦ୍ରବ୍ୟ ଲାଭେ ସ ଗୃହକୁପିତୋ ଯାହାତୁ ଉପକୃଷ୍ୟତ କାନ୍। ବଡ଼ ଶ୍ଳୋକଟି କହୁଛନ୍ତି ଭଗବାନ ଲୀଳାକୁ। ବତ୍ସାନ୍ ମୁଞ୍ଚନ୍ କ୍ୱଚିତ ସମୟେ ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମଞ୍ଜୁକି ଜୟ ଶ୍ରୀ ଶ୍ରୀ ଗୌନିତାୟ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର କି ଜୟ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ କି ଜୟ ବୈକାଳ କାଳୀ କି ଜୟ ତାରି କୋଟମାନନ୍ଦେ। ତେଣୁ ବତ୍ସାନ୍ ମୁଞ୍ଚନ୍ କ୍ୱଚିତ ସମୟେ ଏମିତି ଆଉ ଟିକିଏ ବଡ଼ ହୋଇଗଲେଣି, ଆଉ ଟିକିଏ ବଡ଼ ହେବା ଲୀଳା କୁହାଯାଉଛି। ବିଭିନ୍ନ ଗୃହକୁ ଯାଇକରି କ'ଣ କରୁଛନ୍ତି, ଚୋରି ଆରମ୍ଭ କରିବେ, ଚୋରି ଲୀଳା ଆରମ୍ଭ ହେବ ଭଗବାନଙ୍କର। ବତ୍ସାନ୍ ମୁଞ୍ଚନ୍ କ୍ୱଚିତ ସମୟ ଯେଉଁ ସମୟରେ ତାଙ୍କର ରହିଛି, ନିର୍ଦ୍ଦିଷ୍ଟ ସମୟ ରହିଛି, ଗାଈ ଧୁଆଁ ହେବାର ସକାଳ ବେଳା ସନ୍ଧ୍ୟା ବେଳା ବା କେତେ କେଉଁ କେଉଁ ଜାଗାରେ ମଧ୍ୟ ତିନି ବେଳା ଧୁଆଁ ହେଉଛି, ଯେଉଁଟା ଧୂଆଁ ହେବାର ବେଳ ନୁହଁ, ସେହି ସମୟରେ ଯାଇକି କ'ଣ କରିବ, ଅସମୟରେ ବତ୍ସକୁ ବତ୍ସମାନଙ୍କୁ ଖୋଲିଦେବେ, ଖୋଲିଦେବା ମାନେ ସେ ଯାଇ ଗାଈଙ୍କର କ୍ଷୀର ପିଇଦେବେ। ବତ୍ସାନ୍ ମୁଞ୍ଚନ୍ କ୍ରୋଶ ସଂଜାତ ହାସ, ତେଣୁ ଏ କଥା ଯେତେବେଳେ ଜାଣିଯିବେ ତାଙ୍କର ସେ ଘର ମାଲିକମାନେ, ସେମାନେ ଆସିକରି ତାଙ୍କୁ କ୍ରୋଧ ଆସିବ, ତାଙ୍କୁ କ୍ରୋଧ ଆସିକି ଦେଖିବେ, ଆରେ କୃଷ୍ଣ ଏଇସବୁ କରିଦେଇଛି, ଏସବୁ କହିକି କୃଷ୍ଣଙ୍କୁ କ୍ରୋଧ କଲା ବେଳକୁ ସଂଜାତ ହାସ, ସେ ହସିଦେବେ, ହସିଦେଲେ ଆଗରେ କ୍ରୋଧ ଆଉ କୁଆଡ଼େ ରହିବ। କ୍ରୋଧ ସଂଜାତ ସ୍ତେୟଂ ସ୍ୱାଦତ୍ୟଥ ଦଧିପୟ, ବର୍ତ୍ତମାନ ସ୍ତେୟଂ ଆରମ୍ଭ ହୋଇଗଲା, ଚୋରି ଲୀଳା ଆରମ୍ଭ ହୋଇଗଲା ଭଗବାନଙ୍କର। ସ୍ତେୟଂ ସ୍ତେୟଂ ସ୍ୱାଦ ସ୍ୱାଦିତ, ସେ ଚୋରି କରି ଖାଉଛନ୍ତି, ସ୍ୱାଦତି ଅଥ ଦଧିପୟ, ଦହି ଲହୁଣୀ ଇତ୍ୟାଦି ଯାହା ସବୁ ରହିଛି ଚୋରି କରି ଖାଇବା ଆରମ୍ଭ ହୋଇଗଲା। ଦଧିପୟ କାଳ୍ପିତ ଇସ୍ତିହା ଯୋଗେଇ, ସେ ସବୁ ସବୁ ଆଣିବାଟା ଏତେ ସହଜ ନୁହଁ, ବିଭିନ୍ନ ପ୍ରକାର ଉପାୟ ସବୁ ଭଗବାନ ବ୍ୟବସ୍ଥା କରୁଛନ୍ତି, ସେ ଯୋଗେଇ ବିଭିନ୍ନ ପ୍ରକାର ଉପାୟରେ ସବୁ ଚୋରି କରୁଛନ୍ତି ଭଗବାନ, ଚୋରି କରୁଛନ୍ତି ଭଗବାନ, ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି। ମର୍କାନ୍ ଭୋକ୍ଷନ୍ ବିଭଜତି, ହଁ ନିଜେ ତ ଖାଉଛନ୍ତି, ସାଙ୍ଗ ବାଳକମାନେ ଖାଉଛନ୍ତି, ତାପରେ ମର୍କାନ୍ ମାଙ୍କଡ଼ମାନଙ୍କୁ ହୁଇସିଲ୍ ମାରି ଦେଉଛନ୍ତି, ମାଙ୍କଡ଼ମାନେ ଆସି ପହଞ୍ଚାଉଛନ୍ତି ବୃନ୍ଦାବନ ବର୍ତ୍ତମାନ ମଧ୍ୟ ଆମେ ଯଦି ଯିବା ମାଙ୍କଡ଼ମାନେ ଛଡ଼ିକି ନେଇଯିବେ ସବୁ। ତେଣୁ ମର୍କାନ୍ ଭୋକ୍ଷ୍ୟାନ୍ ତାଙ୍କୁ ନିଜେ ଖାଇବା ସହିତ ସାଙ୍ଗ ବାଳକମାନଙ୍କୁ ଦେଇକରି ମାଙ୍କଡ଼ମାନଙ୍କୁ ମଧ୍ୟ ଦେଉଛନ୍ତି ଖାଇବା ପାଇଁ। ମର୍କାନ୍ ଭୋକ୍ଷ୍ୟାନ୍ ବିଭଜତି ସତ୍ୟନାଥ ଭାଣ୍ଡ ଭିନ୍ନତି, ଆଉ ଯଦି କେଉଁଠି ନାହିଁ ସେ ଭାଣ୍ଡରେ ନାହିଁ ଦହି ଲଗୁଣି ଇତ୍ୟାଦି ନାହିଁ, ତାକୁ ଭାଙ୍ଗି ଦେଉଛନ୍ତି, ବିଭଜତି ସତ୍ୟନାଥ ଭାଣ୍ଡ ଭିନ୍ନତି। ଦ୍ରବ୍ୟ ଲାଭେ ସବୁ ଯେଉଁ ଯଦି ମିଳିଲାନି କିଛି, ତାଙ୍କର କ୍ରୋଧ ଆସିଯାଉଛି, କୃଷ୍ଣ ବଳରାମଙ୍କର କ୍ରୋଧ ଆସିଯାଉଛି, ସେ କ'ଣ କରୁଛନ୍ତି, ଯାହାତି ଅପକୃଷ୍ଟ କାଣ, ଏ ଛୋଟ ପିଲା ତାଙ୍କ ଘରେ ଥିବେ, ତାକୁ ଚୁଣ୍ଡା ଚୁପୁଡ଼ି କରିକି ପଳାଇଯିବେ, ସେ ସବୁ କନ୍ଦା କେଟେ କରିବ ପିଲା, ଏଇଭଳି ଭାବରେ ଭଗବାନଙ୍କ ଲୀଳା ସବୁ ରାଇ ଚାଲିଛି। ଏମାନେ ସବୁ ଆଲୋଚନା କରୁଛନ୍ତି, ସଖୀମାନେ ସବୁ ଆସିକରି ଏଇଭଳି ଭାବରେ କୃଷ୍ଣ ଆଜି ଏଠି କଲେ, ବଳରାମ ଏହା କଲେ, ଏଇଭଳି ଭାବରେ ଆଲୋଚନା ଚାଲିଛି ମାଆମାନଙ୍କର, ସିଏ ଆନନ୍ଦ। ସାଧାରଣତଃ ଲୋକମାନେ ଯେଉଁ ରହିଛନ୍ତି ତାଙ୍କର ନିଜ ପିଲା ଛୁଆଙ୍କ କଥା ଯୁଆଡ଼େ ଗଲେ କଥା କହୁଥିବେ, ମନ୍ଦିର ଗଲେ ମଧ୍ୟ ସେଇ ପିଲା ଆଜି ଏମିତି ହେଲା, ଯେମିତି ହେଲା ସକାଳ ମଣି ବୁହା ଗଲେ ମଧ୍ୟ ଚାଲିଥିବ, ମୋର ନାତି ଏହା କଲା, ମୋର ପୁଅ ଏହା କଲା, ଏଭଳି ଭାବରେ କଥା ଚାଲିଥିବ ସବୁବେଳେ। ଆଉ ଇଏ ସେ ଭଗବାନ ବି ଯେ ତାଙ୍କର ପୁତ୍ର ହେଇଛନ୍ତି, ତାଙ୍କ କଥା ଆଉ କ'ଣ କହିବା, ଇଏ ଯେଉଁ ଭଗବାନ ତାଙ୍କ ପୁତ୍ର ହେଇଗଲେ, ତେଣୁ ଇଏ ସବୁ ଯାହା ସବୁ କଥା ହେଲେ ସବୁ ଦିବ୍ୟ ହେଇଗଲା। ପ୍ରଭୁପାଦ ମହାରାଜ ଗୋଟେ ସ୍ଥାନରେ କହିଛନ୍ତି, ଏ ମହାଭାରତ ଇତ୍ୟାଦି ପୁରାଣମାନଙ୍କରେ ଯେଉଁ ସବୁ କଥା ଅଛି, କୃଷ୍ଣ ଯଦି ସେଠି ନାହାନ୍ତି ମାନେ ସେ ଯେଉଁ କେବଳ ମିଓର ଷ୍ଟୋରିଜ, ସେଗୁଡ଼ା କେବଳ ଗପ, କିନ୍ତୁ ୱିଥ୍ କୃଷ୍ଣ ଦେ ବିକମ୍ ଟ୍ରାନ୍ସେଣ୍ଡେଣ୍ଟାଲ, କିନ୍ତୁ କୃଷ୍ଣଙ୍କ ସହିତ ଯୁକ୍ତ ହୋଇଯିବାରୁ ଇଏ ଆଉ ସାଧାରଣ କଥା ନୁହଁ, ଏଇଟା ଟ୍ରାନ୍ସେଣ୍ଡେଣ୍ଟାଲ, ତା ଦିବ୍ୟ କଥା ସବୁ ହେଇଯାଉଛି ଭଗବାନଙ୍କର।
ସବୁକିଛି ହେଉଛି ଦିବ୍ୟ ହୋଇଯାଉଛି। ତେଣୁ ହସ୍ତାଗ୍ରାହୀ ରଚୟତି ବିଧି ପୀଠ କୋଳୁଖଳାଦି ଛିଦ୍ରଂ ହ୍ୟନ୍ତି ନିହିତ ବୟୁନ ଶିକ୍ଷ ଭାଣ୍ଡେ ସୁ ତଦ୍ଭିତ୍ ଭ୍ରାନ୍ତାଗାରେ ଧୃତମଣିଗଣଂ ସ୍ୱାଙ୍ଗ ମର୍ତ୍ତ ପ୍ରଦୀପଂ କାଳେ ଗୋପ୍ୟୋ ଜହରି ଗୃହକୃତିଷୁ ସ୍ୱବ୍ୟଗ୍ରଚିତ୍ତା। ଏସବୁ ଆଲୋଚନା ଚାଲିଛି କୃଷ୍ଣଙ୍କର ଏଭଳି ଭାବରେ ସବୁ ବୁଦ୍ଧି କୃଷ୍ଣଙ୍କର ଏଭଳି ଭାବେ ହସ୍ତ୍ୟା ଆଗ୍ରାହେ ରଚୟତି ବିଧି ଯଦି ହାତ ପାଇଲା ନାହିଁ ଛୋଟିଆ ପିଲା ହାତ କେତେ ବଡ଼ ହେବ ଉଚ୍ଚ ଶିକାର ସବୁ ରହିଛି କେବଳ ବିଧି ସବୁ ଉପାୟ କରୁଛନ୍ତି କ'ଣ ନା ପୀଠ ପିଢ଼ା ପିଢ଼ା ଆଣି ପକେଇକିରି ଠିଆ ହେଇ ଯାଉଛନ୍ତି ଷ୍ଟୁଲ୍ ଫୁଲ ଆଣିକରି ଠିଆ ହେଇଯାଉଛି ନହେଲେ ଉଲୁଖଳ ଉଲୁଖଳ ଯେଉଁଥିରେ ଧାନ କୁଟାଯାଏ ସେ ଉଲୁଖଳକୁ ଆଣିକି ଓଲଟେଇକି ପକେଇକି ତାପରେ ଠିଆ ହେଇକି ଏସବୁ ଚୋରି କରୁଛନ୍ତି। ଛିଦ୍ର ଛିଦ୍ର ହିଅନ୍ତ ନିହିତ ବୟୁନ ଜାଣନ୍ତି ଏଇଟା ରହିଛି ଏଇଟା ରହିଛି ଜାଣିପାରୁଛନ୍ତି ସେ ବୟୁନ ସେ ଜ୍ଞାନ ତାଙ୍କର ରହିଯାଇଛି ଜାଣିବି ଯାଦେହରେ ଠିଆ ଅଛି ଦେହ ଅଛି ଜାଣିକିରି ସେଇଟାକୁ ଛିଦ୍ର କରିଦେଉଛନ୍ତି ଟେକା ଫୁକା ପକେଇକି ଛିଦ୍ର କରୁଛନ୍ତି ଆଉ ଶିକ୍ଷ ଭାଣ୍ଡେ ସୁତଦ୍ଭିଦ ସବୁ ଜାଣିଛନ୍ତି ସବୁ ରହିଛି ଏଥିରେ ଏହା ଥିବ କହିକିରି ସବୁ ଛିଦ୍ର କରିକିରି ବା ଲାଠିଫାଟି ମାରିକିରି ଛିଦ୍ର କରି ସେଇଟାକୁ ଖାଇବା ପାଇଁ ଆରମ୍ଭ କରୁଛନ୍ତି। ଧନ୍ତା ଗାଁରେ ଧୃତମଣିଗଣ ସ୍ୱାଙ୍ଗ ମର୍ତ୍ତ ପ୍ରଦୀପମ ଆଉ ଯଦି ଅନ୍ଧକାର ଗୃହରେ ସବୁ ରହିଯାଇଛି କ'ଣ ସବୁ ରଖିଛନ୍ତି ଲୁଚେଇକି ରଖିଛନ୍ତି ଅନ୍ଧକାର ଗୃହରେ କୃଷ୍ଣ ଆସିବେ ଚୋରି କରି ନେବେ କହିକିରି ଅନ୍ଧକାର ଗୃହରେ ଅନ୍ଧକାର ଗୃହରେ ଯେତେବେଳେ ପ୍ରବେଶ କରୁଛନ୍ତି ଧ୍ୱାନ୍ତା ଗାଁର ଧୃତ ମଣିଗଣନ ତାଙ୍କର ଯେଉଁ ମଣି ସବୁ ରହିଛି ଶରୀରରେ ସେ ଦ୍ୱାରା ସ୍ୱାଙ୍ଗ ମର୍ତ୍ତ ପ୍ରଦୀପମ ତାଙ୍କ ସେ ଅନ୍ଧକାର ଗୃହ ଆଲୋକିତ ହୋଇଯାଉଛି ଭଗବାନ ଶରୀରରୁ ଯେଉଁ ଅଙ୍ଗକାନ୍ତି ରହିଛି ସେ ତ ସବୁ ତାଙ୍କ ଇଏରୁ ଅଙ୍ଗକାନ୍ତିରୁ ସବୁ ସୂର୍ଯ୍ୟଙ୍କର ଯେଉଁ ରହିଛି ଆସୁଛି ସୂର୍ଯ୍ୟଙ୍କର ପ୍ରଭା ଆଉ ତାଙ୍କ କଥା କ'ଣ କହିବା ଦେଶ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି ଗୋଟିଏ ସୂର୍ଯ୍ୟ ନୁହଁ କୋଟି କୋଟି ସୂର୍ଯ୍ୟ ଆଉ ଚି ଜଗତରେ ତ ଆଉ ସୂର୍ଯ୍ୟ ଚନ୍ଦ୍ରର ଆବଶ୍ୟକତା ନାହିଁ ନତ୍ର ଭାଷ ନ କ'ଣ ସେଇଟା ନତ୍ର ଭାଷ ସୂର୍ଯ୍ୟ ନ ଶଶାଙ୍କ ନ ପାଭଗ ଯତ୍କତ୍ୱା ନ ନିବର୍ତ୍ତ ଧାମ ପରମଙ୍ଗମ ଭଗବାନଙ୍କ ଧାମ ତାଙ୍କ ଶରୀର ଅଙ୍ଗକାତରେ ଏତେ ଜ୍ୟୋତି ରହିଛି ସବୁ ଆଉ ଆଲୋକ ଦରକାର ନାହିଁ ସେଠି ବିଜୁଳି ବତୀ ଦରକାର ନାହିଁ କିଛି ଦରକାର ନାହିଁ। ତେଣୁ ଏଭଳି ଭାବରେ କାଳେ ଗୋପ୍ୟ ଜରି ଗୃହକୃତି ସ୍ୱବ୍ୟଗ୍ରଚିତ୍ତ ତେଣୁ ଗୋପୀମାନେ ଏଇଭଳି ଭାବରେ ଗୃହକୃତି ଗୃହକାର୍ଯ୍ୟ ସମ୍ପାଦନରେ ଅତ୍ୟନ୍ତ ବ୍ୟସ୍ତ ହୋଇଯାଉଛନ୍ତି କ'ଣ କେମିତି କରିବେ କ'ଣ ନାହିଁ ଏଇଭଳି ଭାବରେ ଯେତେବେଳେ ହଁ ଗୋପୀମାନେ ଯେତେବେଳେ ଏଇଭଳି ଭାବରେ ବ୍ୟସ୍ତ ଥାଆନ୍ତି ଏମାନେ ସବୁ ଯାଇକି ଚୋରି କରିବା ଆରମ୍ଭ କରିଦେଇଥାନ୍ତି ଏଇଭଳି ଭାବରେ ଏବଂ ଧାସ୍ତ୍ୟାନୁଷ୍ୟତି କୃତେ ମେହନାଦିନି ବାସ୍ତୌ ସ୍ତେୟୋପାୟ ବିରଚିତ କୃତି ସ୍ୱପ୍ରତୀକୋ ଯଥାସ୍ତେ ଇଥଂ ଶ୍ରୀଭି ସଭନୟନ ସଭୟନୟନ ଶ୍ରୀମୁଖାଲୋକ ଲୋକିନିଭି ବ୍ୟାଖ୍ୟାତାର୍ଥା ପ୍ରସୂତମୁଖୀ ନ ହ୍ୟୁପଲବ୍ଧ ଲବ୍ଧମୈଚ୍ଛତ୍ ସବୁ ଆଲୋଚନା ଚାଲିଛି ମା'ମାନଙ୍କର ଏଇଭଳି ଭାବେ କୃଷ୍ଣ ଲୀଳା କରୁଛନ୍ତି ସେ ଲୀଳାକୁ ମଧ୍ୟ ଏମାନେ ସବୁ କୀର୍ତ୍ତନ କରୁଛନ୍ତି ଆନନ୍ଦର ଲୀଳା ଦେଖିକିରି ଯେତିକି ଆନନ୍ଦ କୀର୍ତ୍ତନ କରି ମଧ୍ୟ ସେତିକି ଆନନ୍ଦ ସେ କଥା ଶୁଣିକିରି ମଧ୍ୟ ଜଣେ ଆନନ୍ଦିତ ହୋଇଯିବ ଏଭଳି ଭଗବାନଙ୍କ ଲୀଳା ଏବଂ ଧାଷ୍ଟିଆ ଏସବୁ ଦୁଷ୍ଟାମୀ ଭଗବାନଙ୍କର ଏସବୁ ଦୁଷ୍ଟାମୀ ଅନୁସତି ବା ଦୁଷ୍ଟାମୀ ଉସତି କ'ଣ କରୁଛନ୍ତି ଦୁଷ୍ଟାମୀ କ'ଣ କରୁଛନ୍ତି ନା ଉସତି କୁରୁତେ ମେହନାଦିନ ବାସ୍ତୁ ପରିଷ୍କାର ସ୍ଥାନରେ ମଳମୂତ୍ର ତ୍ୟାଗ କରିଦେଉଛନ୍ତି ଭଗବାନଙ୍କର ମଳମୂତ୍ର କ'ଣ ସିଏ ମଧ୍ୟ ଦିବ୍ୟ ସେ ଭୌତିକ ସିଏ ଭଗବାନଙ୍କର କ'ଣ ମଳମୂତ୍ର ଅଛି ଅମଳ ସ୍ୱର୍ଗ ଲୋକରେ ମଳମୂତ୍ର ନାହିଁ ଭଗବାନଙ୍କୁ କ'ଣ ଆସିବ ଅମଳାନ ଲୋକମାନେ ବୋଲି କୁହାହେଇଛି ନା ଯେଉଁମାନେ ସତ୍ୟଗୁଣରେ ରହିବେ ସେମାନେ ଯେଉଁ ଉର୍ଦ୍ଧ୍ୱ ଲୋକକୁ ଯିବେ ସେଠି ସବୁ ମଳ କିଛି ନାହିଁ ସେଠି ଲାଟ୍ରିନ୍ ଫାଟ୍ରିନ୍ ନାହିଁ ଡ୍ରେନେଜ୍ ଫ୍ରେନେଜ୍ କିଛି ଦରକାର ନାହିଁ ସେସବୁ ନାହିଁ ଜିନିଷ ଆଉ କେଉଁଠୁ ଆସିବ ସେସବୁ ପରିଷ୍କାର ସବୁ ରହିଛି ଆଉ ଭଗବାନ କେଉଁଠୁ ଆସିବ ଇଏ ଲୀଳା କରୁଛନ୍ତି ଭଗବାନ ମେହନାଦିନି ମୂତ୍ର ମଳ ସବୁ ତ୍ୟାଗ କରୁଛନ୍ତି ଭଗବାନ ସେ ସବୁଠୁ ବହୁତ ସବୁ ପବିତ୍ର ବସ୍ତୁ ଥରେ ମହାପ୍ରଭୁଙ୍କ ଲୀଳାରେ ଗୋଟେ କଥା ହେଇଥିଲା ଜଣେ ଥିଲେ ସିଏ ସବୁବେଳେ ବ୍ରହ୍ମ ବ୍ରହ୍ମ ହୁଅନ୍ତି ସବୁବେଳେ ମୁରାରୀ ଗୁପ୍ତ ନା କିଏ ବୋଧେ ସବୁ ବ୍ରହ୍ମ ବ୍ରହ୍ମ ଏଭଳି ଭାବରେ କୁହନ୍ତି, ସେ ହେଉଛି ହନୁମାନ ମରାରିଗୁପ୍ତ। ତେଣୁ ଯାହାକୁ ସେ ଯାଇକରି ସେତେବେଳେ ମହାପ୍ରଭୁ ଥିଲେ ସେ ସମୟରେ ଲୀଳା ଚାଲିଥିଲା, ସବୁ କହୁଥିଲେ ଇଏ ହେଉଛି ସବୁ ବ୍ରହ୍ମ, ସବୁ ବ୍ରହ୍ମ ଇଦମ୍ ଖଳୁ ସର୍ବକ୍ଷଳୁ ଇଦମ୍ ବ୍ରହ୍ମ ବୋଲି ଗୋଟେ ରହିଛି ଶ୍ଳୋକ। ତେଣୁ ସବୁକିଛି ବ୍ରହ୍ମ, ତେଣୁ ଭଗବାନ ଗଲେ ସେ ଯେଉଁ ଖାଦ୍ୟ ଗ୍ରହଣ କରୁଥିଲେ ସେଠି ଯାଇ ପରିସ୍ରା କରିଦେଲେ, କହିଲେ ସବୁକିଛି ବ୍ରହ୍ମ, ଇଏ ମଧ୍ୟ ବ୍ରହ୍ମ, ଏଇଭଳି ଭାବରେ କହିକି ଦୌଡ଼ିଲେ, ସେ ଦୌଡ଼ିଲେ ବାଡ଼େଇବା ପାଇଁ। ମାଆଙ୍କୁ ଆସି କହୁଛନ୍ତି, ମାଆଙ୍କୁ ଏଇଭଳି ଭାବରେ ମୋର ଖାଦ୍ୟରେ ସବୁ ଇଏ କରୁଛନ୍ତି, ପରିସ୍ରା କରିଦେଇକି ଆସିଛି ଏ ପିଲା। ମାଆ ପଚାରିଲେ କ'ଣ କ'ଣ ନିମା ହିଁ ତୁ ଏଭଳି କାର୍ଯ୍ୟ କରୁଛୁ ନା? ସେ କହିଲେ ସବୁ ବ୍ରହ୍ମ, ତ ମୁଁ କହିଲି ଇଏ ମଧ୍ୟ ବ୍ରହ୍ମ, ପ୍ରକୃତରେ ସେଇଟା ବ୍ରହ୍ମ, ଭଗବାନଙ୍କର ମଳମୂତ୍ର କ'ଣ ରହିଛି କିଛି ସବୁ ବ୍ରହ୍ମ, ଖାଲି ଆମର ଭ୍ରମ ସେଇଟା ହେଇଟା ଗୋଟେ ମଳ ଅଶୁଭ ଅଶୁଭ ଜିନିଷ ବୋଲି ନା, ଭଗବାନଙ୍କର ସବୁକିଛି ହେଉଛି ଦିବ୍ୟ। ଏଇଭଳି ଭାବରେ ମେହନାଦିନୀ ବାସ୍ତୁ ସ୍ତେୟୋପାୟ ବିରଚିତ କୃତି ସୁପ୍ରତୀକ ଯଥାସ୍ତେ, ବିଭିନ୍ନ ପ୍ରକାର ଉପାୟରେ ଚୋରି କ୍ରୀଡ଼ା ଚାଲିଛି ସବୁ, ଯେଉଁଠି ନ ମିଳିଲା ସେଠି ସବୁ ପରିଷ୍କାର ସ୍ଥାନରେ ମଳମୂତ୍ର ତ୍ୟାଗ କରି ପଳେଇ ଆସୁଛନ୍ତି। ଏସବୁ ମାଆମାନେ ଆଲୋଚନା କରୁଛନ୍ତି, ଏଇଭଳି ଭାବରେ ତମ ପୁଅ ଏଇଭଳି କରୁଛି, ଏଇଭଳି କରୁଛି। ଇଥଂ ସ୍ତ୍ରୀ ଭି ସଭୟ ନୟନ ଶ୍ରୀମୁଖା ଲୋକିନୀ ଭି, କେତେବେଳେ କେମିତି ଯଦି ଧରା ପଡ଼ିଗଲେ ସ୍ତ୍ରୀ ଲୋକଙ୍କ ପାଖରେ ସେ ଭୟ କରିଯିବେ, ଛୋଟ ପିଲା କୃଷ୍ଣ ବଳରାମ ସବୁ ଭୟ କରିବେ। ବ୍ୟାଖ୍ୟାତାର୍ଥା ପ୍ରହସିତ ମୁଖୀ ନ ଉପଲବ୍ଧା ମୈଛତ, ଏସବୁ ଆଲୋଚନା କରିକି ସେମାନେ ବହୁତ ଆନନ୍ଦିତ ହେଉଛନ୍ତି କୃଷ୍ଣଙ୍କ ଲୀଳା। ଭଗବାନ ସେ ପ୍ରଭୁପାଦ ମହାରାଜ ଭାବାର୍ଥ କହୁଛନ୍ତି, କୃଷ୍ଣଙ୍କର ଆଉ ଏକ ନାମ ଗୋପୀଜନ ବଲ୍ଲଭ, କାରଣ ଗୋପୀମାନଙ୍କ ଆନନ୍ଦ ବିଧାନ ପାଇଁ ଏ ସମସ୍ତ କାର୍ଯ୍ୟକଳାପ ଉଦ୍ଭାବନ କରିଥିଲେ ଭଗବାନ ଗୋପୀଜନ ବଲ୍ଲଭ। ପ୍ରଭୁପାଦ ମହାରାଜ ସବୁବେଳେ ଏଇଟା ପାଠ କରନ୍ତି, ଭାଗବତ ଗୀତା ବା ଭାଗବତ କହିବା ପୂର୍ବରୁ ଏ ରାଧା ମାଧବ ଏଇ ଗାନ ଏଇ ଶ୍ଳୋକ ଏଇ ଗୀତଟି ଗାନ କରନ୍ତି। ଗୋପୀଜନ ବଲ୍ଲଭ, ଗୋପୀଜନମାନଙ୍କୁ ସେ ଅତି ପ୍ରିୟ, ଗୋପୀଜନମାନଙ୍କର ଅତ୍ୟନ୍ତ ପ୍ରିୟ, କ'ଣ ଆମେ ତାଙ୍କ କଥା କହିବା। ତେଣୁ ଏହିଭଳି ଭାବରେ ଏକଦା କ୍ରୀଡ଼ମାନାସ୍ତି ରାମାଦ୍ୟା ଗୋପଦାରକ କୃଷ୍ଣ ମୋଦଂ ଭକ୍ତିତବାନ ଇତି ମାତ୍ରେ ନିବେଦନ। ଏଇଟା ବ୍ରହ୍ମ କୁଣ୍ଡରେ ଏ ଲୀଳାଟି ହେଇଥିଲା, ବୋଧେ ମୃଦ ଭକ୍ଷଣ ଲୀଳା। ଆମେ ଯାଇଥିଲୁ ଦର୍ଶନ କରିବା ପାଇଁ ଏଥରିକ, ଗୋଟେ ଥର ଯାଇଥିଲୁ, ସେ ରହିଛି ଭଗବାନ ମାଟି ଭକ୍ଷଣ କରିଥିଲେ ସେଇଠି। ମୁଁ ସେ ଆର ବହିଟା ଆଣି ସବୁ ଲେଖା ହେଇଛି ସେ ସ୍ଥାନ କ'ଣ କ'ଣ ସବୁ ରହିଛି। ଏକଦା ଏଇଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି, ଆଉ ତ କିଛି କାମ ନାହିଁ, କ୍ରୀଡ଼ା ଚାଲିଛି ତାଙ୍କର। ଏକଦା ଆଉ କୌଣସି ପାଠ ପାଠ ପଢ଼ା ପାଠ ପଢ଼ି ନାହିଁ କିଛି ନାହିଁ, ଏଇଭଳି ଭାବରେ ତାଙ୍କର ଲୀଳା ଚାଲିଛି, କ୍ରୀଡ଼ା ଚାଲିଛି ଭଗବାନଙ୍କର। ଏକଦା କ୍ରୀଡ଼ା କ୍ରୀଡ଼ମାନ ଆସ୍ତେ ରାମାଦ୍ୟା ଗୋପଧାରକ, ଗୋପମାନେ ଗୋପ ବାଳକମାନେ ସବୁ ମିଶିଗଲେଣି, ସାଙ୍ଗ ହେଇଗଲେଣି, ବହୁତ ସାଙ୍ଗ ହେଇଗଲେଣି ତାଙ୍କର, ସବୁ ଆସିଛନ୍ତି ସେ ଲୀଳାରେ ଭାଗ ନେବା ପାଇଁ। ରାମାଦ୍ୟା ବଳରାମ ମଧ୍ୟ ସେଇଠି ରହିଛନ୍ତି, କୃଷ୍ଣ ମୃଦଂ ଭକ୍ତିତବାନ, ମୃଦଂ କହିଲେ ମାଟି, ମାଟିକୁ ଭଗବାନ ଭକ୍ଷଣ କଲେ, ଏ ମୃଦୁଭକ୍ଷଣ ଲୀଳା ଏ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ମୃଦୁଭକ୍ଷଣ ଭଗବାନ ମାଟିକୁ ଖାଇଲେ ଭଗବାନ, କୃଷ୍ଣ ମୃଦଂ ଭକ୍ତିତବା ଇତି ମାତ୍ରେ ନିବେଦନ। ଅନ୍ୟ ପିଲାମାନେ ଆସି ମାଆଙ୍କୁ କହିଲେ, ମାଆ ଯଶୋଦାଙ୍କ ମା, ଏ କୃଷ୍ଣ ଆସି ମାଟି ଖାଇଛି, ମାଟି ଖାଉଛି, ଯେତେବେଳେ କହିଲେ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ପ୍ରଥମେ ମାଆ ଯଶୋଦାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ଯେ କୃଷ୍ଣ ଚୋରି କରିଛନ୍ତି, କିନ୍ତୁ ମା ଯଶୋଦା ତା ସତ୍ତ୍ୱେ ବି ତାଙ୍କୁ ତିରସ୍କାର କରିନଥିଲେ। ବର୍ତ୍ତମାନ ମା ଯଶୋଦାଙ୍କ କ୍ରୋଧ ଉତ୍ପାଦନ ପାଇଁ ଆଉ ଏକ ଚେଷ୍ଟା କରାଯାଇଛି, ଭଗବାନ ଏଭଳି ଭାବେ କରିଛନ୍ତି, ଯାହାଫଳରେ ସେ କୃଷ୍ଣଙ୍କୁ ତିରସ୍କାର କରିବେ। କୃଷ୍ଣଙ୍କୁ ଭଗବାନଙ୍କୁ ଯେତେ ପୂଜା କଲେ ଯେତେ ଯାହା କଲେ ସେ ଶାନ୍ତି ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଯେ ସମସ୍ତେ ଆମର ଭଗବାନ ଭୋଗ ଲାଗିଲା, କେତେ ପ୍ରକାର ମନ୍ତ୍ର ପାଠ କରାଗଲା, କେତେ କ'ଣ ସବୁ ସ୍ତୁତି କରିକିରି ସବୁ ଭଗବାନ ଭୋଗ ଲାଗୁଛି ସବୁ ହେଉଛି, କିନ୍ତୁ ସେଥିରେ ସେ ଯେତିକି ପ୍ରୀତ ହେଉନାହାନ୍ତି। ଚୈତନ୍ୟ ମହାପ୍ରଭୁ କହୁଛନ୍ତି ସେଇଟା ଯେ ଯେଉଁ ମା ତାଙ୍କୁ କେତେବେଳେ କ'ଣ ତାଙ୍କୁ କେତେବେଳେ ମାତା ମୋରେ ପୁତ୍ର ଜ୍ଞା ଭାବେ କରେ ନ ବନ୍ଧନ,
अतिहीन ज्ञानी करे लालन पालन सखा शुद्ध सख्ये करे स्कंदे आरोहण तुम्हें को ना बड़ लोक तुम्हें आमी सम प्रिया जदि मान करी कर ए वर्षण वेद स्तुति हते हरे से ही मोर मन भगवान की सब बहुत आनंद दिए ভগবান স্তুতিরে যেটি সন্তুষ্ট হুঁতি না মা যেত বন্ধন করতে এ লীলাটি আসব আ পর অধ্যায় আসব দামোদর লীলা মা তো বন্ধন করবে অতিহীন জ্ঞান করে লালন পালন অতিহীন বর্তমান মাঙ্কর চিন্তা আসছে কেউ মাটি খাইলা পেট খারাপ কৃমি হব এইসব কী মা তা সব তিরস্কার করবে অর্চনা করবে এইসব কথা আসব এইভাবে ভাবে সখা সুখ শুদ্ধ সাক্ষ্য করে স্কন্ধে হারণ এইসব লীলা আসবে অঠর অধ্যায়ের বর্ণনা করা যাব সিদ্ধানন্দ পরাজিত ভগবান পরাস্ত হয়ে গেলে কৃষ্ণ তেমন সিদ্ধান্ত তাঁর কাঁধ উপরে আরোহণ করি চাললে স্কন্ধে আরোহণ তুমি কোন বড় লোক তুমি আমি সব তুমি কোন বড় সমান সব বন্ধু সখা ইহা যদি মান করি করে বর্ষণ রাধারাণী কথা সব আসব রাসলীলা এতে সব আসব ভগবানের লীলা যেতে তাঁকে ভর্ষনা করবে তাঁকে গাড়ি দেবে এইসব কথা করবে ভগবান কিন্তু বেদ স্তুতি হইতে হরে সেই মর মন বেদরে যে সব বিভিন্ন প্রকার স্তুতি সব রয়েছে আমি সকাল সব আরম্ভ করি কত প্রকার স্তুতি করছে ভগবান আট রু অধিক ভগবান সেতরে তাঁর মন হরণ হয়ে যায় এইভাবে এইসব লীলাকে আস্বাদন করা মহাপ্রভু আসলে তেমন সা গৃহীত করে কৃষ্ণ উপলভ্য হিতৈষিণী যশোদা ভয় সম্ভ্রান্ত প্রেক্ষণা প্রেক্ষণাক্ষম মভাসত তেমন সা গৃহীত করে মা যেত শুনে কৃষ্ণ মাটি খাওয়া ধাইগলে হ্যাঁ গৃহীত করে তাকে হাতে ধরিকি কৃষ্ণ উপলভ্য হিতৈষিণী তাঙ্কর হিতৈষী তাঁর কেমিতি মঙ্গল হব পুয়ের কেমিতি মঙ্গল হব সেটা চিন্তা করছেন অমঙ্গল হয়ে যাব মাটি খাইলে করি কৃষ্ণ উপায় কৃষ্ণকে ধরি পকাইকি যশোদা ভয় সম্ভ্রান্ত প্রেক্ষণাক্ষম ভাষত এটা মা যেত ধরিদেলেনি ক্রোধ করছেন রাগ হয়ে যাই খিলাল হয়ে যাই বা এইভাবে ভাবে দেখি ক্রোধর ভাব দেখিকি পুয় মধ্যে ভয় করে গলা ভয় সম্ভ্রান্ত প্রেক্ষণ তেমন এইভাবে ভাবে মা যশোদা তাঁর কোথাও কসমাত মৃদ মদান্ত মৃদ কসমান মৃদ মদান্তাত্মন ভবান ভক্ষিতবান রহ বদন্তি তাবকা হেতে কুমারাস্তে অগ্রজোপ্যয়ম কৌশল কসমাত মৃদ মদাত মৃদ মদান্তাত্মন হে মদান্তাত্মন অজিতেন্দ্রিয় তোমার বহুত চঞ্চল প্রকৃতি তুমি কাহিকি তুমি মৃদ মাটি খাইছ মাটি কাহি খাওছ তু ভগবান ভক্তিদান রহ তুমি সব মাটি খাইল মাটি ভয় রহ একুটিয়া স্থান যাই বসিক খাইছ মাটি বদন্তি না মাটি খাইনি তো কৃষ্ণ কৌশল না মাটি খাই না বদন্তি তা অবকা এতে এমন সব যে রয়েছেন তোমার সাংগ মানে সে সব কৌশল না সে মিথ্যা কৌশল মিথ্যা কুমারা সে মিথ্যা না অগ্রজ তোমার অগ্রজ তোমার রাম মধ্যে বড় রাম তো সে কৌছে তো মাটি খাইছ বলে না সে মধ্যে মিথ্যা কৌশল নাহং ভক্তিতবান অম্ব সর্বে মিথ্যা বিশংসিন যদি সত্য গৃহ তরি সম্যকং পশ্চিমে মুখম হে মা অম্ব নাহং ভক্তিতবান মু কোনসি খাদ্য এইসব খাইনি মাটি খাইনি মু কাই মাটি খাইনি নাহং ভক্তিতবান অম্ব না এমানে সব সব কোহে সে সব সর্বে মিথ্যা বিশংসিন সব মিথ্যা কৌশল না তাহলে তু সত্য কথা কৌছু না যদি সত্য গৃহ তরি যদি তুমি ভাবছ সত্য বলে তাহলে তুমি দেখুন তুমি তাঁর কথা যদি সত্য বলে ভাবছ তাহলে তুমি দেখুন সমক্ষ পশ্চিম মুখম তুমি সমক্ষের মো মুখকে দেখ কম অতরে মাটি অত কে প্রভুপাদ মহারাজ কৌশল মাতৃস্নেহর দিব্য আনন্দ বৃদ্ধি করা কৃষ্ণ নিজকে নির্দোষ বলে কৌশল নির্দোষ বলে কৌশল মিথ্যা কৌশল এই মাতৃস্নেহ বৃদ্ধি করা ভগবান মিথ্যাবাদীর ভূমিকা অবলম্বন করে এবং তাঁর ভক্ত মানুষ মিথ্যাবাদী বলে অভিযোগ করে
କିନ୍ତୁ ଏମାନେ ସବୁ କୃତପୁଣ୍ୟ ପୂଜା ବାର ଅଧ୍ୟାୟ ବର୍ଣ୍ଣନା କରାଯିବ, ଏମାନେ ସବୁ ସେତିକି ପୁଣ୍ୟ କରିଥିଲେ ବୋଲି ଆଜି ଭଗବାନଙ୍କ ଲୀଳାରେ ସାମିଲ ହୋଇଛନ୍ତି, ତେଣୁ ଆମର ମଧ୍ୟ ସେତିକି ଭାଗ୍ୟ ହୋଇଛି ବୋଲି ଆଜି ଆମେ ସେ ଭଗବାନଙ୍କ ଲୀଳାକୁ ସବୁ ସ୍ମରଣ କରୁଛେ, ପାଠ କରୁଛେ, ଏସବୁ କରୁଛେ। କେବେ ହେଲେ ଏହି ପ୍ରକାର ଚିନ୍ମୟ ସେବାର ଆଦାନ ପ୍ରଦାନ ମିଥ୍ୟା ବୋଲି ମନେ କରିବା ଉଚିତ ନୁହେଁ। ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି, କେତେବେଳେ ଭାବିବା ଉଚିତ ନୁହେଁ ଯେ ଏହି ସମସ୍ତ ଭକ୍ତମାନେ ସାଧାରଣ ମିଥ୍ୟାଭାଷୀ ବାଳକ ଅଟନ୍ତି, କାରଣ ମହା ତପସ୍ୟା ଫଳରେ ସେମାନେ କୃଷ୍ଣଙ୍କ ସଙ୍ଗ ଲାଭ କରିଛନ୍ତି, ମହା ତପସ୍ୟା କରିଛନ୍ତି। ତେଣୁ ଏଇଭଳି ଭାବରେ କୁହାଯାଉଛି, ଶ୍ଳୋକ 36ରେ କୁହାଯାଉଛି, ଯଦି ଏବଂ ବ୍ୟାଧ ଇତ୍ୟୁକ୍ତ ସ ଭଗବାନ ହରି ବ୍ୟାଧତା ବ୍ୟାହତ ଐଶ୍ୱର୍ଯ୍ୟ କ୍ରୀଡ଼ା ମନୁଜ ବାଳକ। ତେଣୁ ଯଦି ଏବଂ ତାରି ବ୍ୟାଧ, ତାହେଲେ ଭଗବାନଙ୍କୁ ମା କହିଲେ ତାର ଠିକ ଅଛି, ତମ ମା ପାଟି ଖୋଲୁ ଦେଖିବା କ'ଣ ଅଛି। ଇତ୍ୟୁକ୍ତ ସ ଭଗବାନ ହରି, ତେଣୁ ଭଗବାନ ହରି, ଭଗବାନ ସିଏ ଭଗବାନ ହରି, ଭଗବାନ ହରି, ତେଣୁ ବ୍ୟାଧତା ବ୍ୟାହତ ଐଶ୍ୱର୍ଯ୍ୟ, ତାଙ୍କର ମୁଖକୁ ବ୍ୟାଧନ କଲେ ବା ମୁଖ ଖୋଲିଦେଲେ କରିଦେଲେ ଅବ୍ୟାହତ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସବୁ ରହିଛି ସେ ତା ଭିତରେ, ଭଗବାନ କହିଲେ ସେଇଟା ଐଶ୍ୱର୍ଯ୍ୟ ପୂର୍ଣ୍ଣ, ସବୁ ଐଶ୍ୱର୍ଯ୍ୟ ରହିଛି। କ୍ରୀଡ଼ା ମନୁଜ ବାଳକ, କ୍ରୀଡ଼ା ଭଗବାନ ଗୋଟେ ସାମାନ୍ୟ ମନୁଷ୍ୟ ଭଳି କ୍ରୀଡ଼ା କରୁଛନ୍ତି, ବାଳକ ଭଳି ରହିଛନ୍ତି, କିନ୍ତୁ ସବୁ ଐଶ୍ୱର୍ଯ୍ୟ ରହିଛି ତାଙ୍କ ପାଖରେ। ତେଣୁ ମା ଦେଖିଲେ କ'ଣ ଦେଖିଲେ, ଏଇଠି ବର୍ଣ୍ଣନା କରାଯାଉ, ସା ତତ୍ର ଦୃଶେ ବିଶ୍ୱଂ ଜଗତ୍ ତାଷ୍ଣୁ ଚକ୍ଷଂ ଦିଶ ସାଦ୍ରୀ ଦୀପା ବୁଦ୍ଧି ଭୂଗୋଳଂ ସବା ସବାୟଗ୍ନି ଇନ୍ଦୁ ତାରକଂ ଜ୍ୟୋତିଶ୍ଚକ୍ରଂ ଜଳଂ ତେଜୋ ନଭସ୍ୱାନ୍ ବ୍ୟଦେବ ଚ ବୈକାରିକାଣି ଇନ୍ଦ୍ରିୟାଣି ମନୋମାତ୍ରା ଗୁଣାଶ୍ରୟ ଏତଦ୍ ବିଚିତ୍ରଂ ସହ ଜୀବକାଳ ସ୍ୱଭାବ କର୍ମାଶୟଲିଙ୍ଗ ଭେଦଂ ସୁନୋସ୍ତନୌ ବିକ୍ଷ ବିଦାରିତାସ୍ୟେ ବ୍ରଜଂ ସହାତ୍ମାନମ ବାପ ଶଙ୍କା। ମାଆଙ୍କର ଆଗରୁ ଥରେ ଦେଖିଥିଲେ, ଏହା ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, ମାଆଙ୍କ ଦେଖିଥିଲେ ମୁଖରେ ଏ ବିଶ୍ୱକୁ ଦେଖିଥିଲେ, ପୁଣି ଆଉ ଥରେ ଦେଖିଲେ, ଆଉ ଥରେ ଭଗବାନ ଦେଖିଲେ ବିଶ୍ୱରୂପକୁ। ଏଠି କହୁଛନ୍ତି ସା ତତ୍ର ଦଦୃଶେ, ମା ଦେଖିଲେ ଏଇଭଳି ଭାବରେ କ'ଣ ଦେଖିଲେ, ନା ବିଶ୍ୱ ସମଗ୍ର ବିଶ୍ୱ ମୁଖ ଭିତରେ ସବୁ ରହିଛି, ଇଏ ଭଗବାନ ଜଗତ ସମସ୍ତ ଜଗତ ଦେଖୁଛନ୍ତି, ସ୍ଥାଷ୍ଣୁ ଚ ସ୍ଥାବର ଜୀବମାନଙ୍କୁ ପାହାଡ଼ ପର୍ବତ ଇତ୍ୟାଦି ସ୍ଥାବର ଚ ବା ଗଛଲତା ଇତ୍ୟାଦି ଚ କହିଲେ ଆହୁରି ଯେତେ ସବୁ ଜୀବ ଅଛନ୍ତି, ଖଂ ଆକାଶକୁ ଦେଖୁଛନ୍ତି, ଦିଶ ଦଶ ଦିଗ ରହିଛି ସେଇଠି ତା ଭିତରେ, ସଦ୍ରୀ ପର୍ବତ ସବୁ ରହିଛି, ଗୋବର୍ଦ୍ଧନ ଇତ୍ୟାଦି ସବୁ ପର୍ବତ ସବୁ ରହିଛି ସେଠି, ଦ୍ୱୀପ ଅନେକ ପ୍ରକାର ଦ୍ୱୀପ ରହିଛି ସବୁ ଦେଖୁଛନ୍ତି, ଅବଧି କହିଲେ ସମୁଦ୍ର, ଭୂଗୋଳମ ଭୂଗୋଳମ ହେଉଛି ପୃଥିବୀ, ପୃଥିବୀକୁ ଦେଖୁଛନ୍ତି, ସବାୟୁ ପ୍ରଭାବନ ବାୟୁ ବାୟୁ ବହୁଛି ସେଠି, ପ୍ରଭାବନ ବାୟୁ, ଅଗ୍ନି ଅଗ୍ନି ମଧ୍ୟ ହୁଚୁ ହୁଚୁ ହେଉଛି, ଅଗ୍ନି ସବୁ ଜଳୁଛି କେମିତି କ'ଣ ହେଇକିରି, ଚନ୍ଦ୍ରକୁ ଦେଖୁଛନ୍ତି, ହିନ୍ଦୁ ଚନ୍ଦ୍ର ତାରକା ନକ୍ଷତ୍ରମାନଙ୍କୁ ଦେଖୁଛନ୍ତି, ଜ୍ୟୋତିଷଚକ୍ର ଜ୍ୟୋତିଷଚକ୍ର ଜ୍ୟୋତିଷ ଯେଉଁ ସବୁ ରହିଛନ୍ତି ତାରାମାନେ ସବୁ ଜ୍ୟୋତିଷଚକ୍ର, ଜଳମ ଜଳ ତେଜ ବା ଆଲୋକ ନଭସ୍ୱାନ ଅନ୍ତରିକ୍ଷ ବିହତ କହିଲେ ଆକାଶ ଏବଚ ସବୁକିଛି ରହିଛି ତା ଭିତରେ, ସମଗ୍ର ବିଶ୍ୱ ରହିଛି, ବୈକାରିକାଣୀ ଅହଂକାର ବିକାର ସବୁ ରହିଛି, ଅହଙ୍କାର ସତ୍ୟ ବିକାର ଏଇଟା, ବୈକାରିକାଣୀ ଇନ୍ଦ୍ରିୟାଣୀ ଇନ୍ଦ୍ରିୟ ସମୂହ ମନ ମାତ୍ରା ଇନ୍ଦ୍ରିୟ ଅନୁଭୂତି ଯେଉଁ ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ଇତ୍ୟାଦି, ଗୁଣାତ୍ରୟ ତିନି ଗୁଣ ସତ୍ୱରଜତମ ଏତତ୍ ଏଇ ସମସ୍ତ ବିଚିତ୍ରମ ସେ ବିଚିତ୍ର ସବୁ ଦେଖୁଛନ୍ତି, ସହ ଜୀବକାଳ ସମସ୍ତ ଜୀବଙ୍କର ଆୟୁକାଳ ସ୍ୱଭାବ କର୍ମାଶ୍ରୟ କର୍ମ ଏବଂ ଭୋଗ ବାସନା ଲିଙ୍ଗ ଭେଦମ ବିଭିନ୍ନ ପ୍ରକାର ଶରୀର ଏସବୁ ସୁନୋତ ନଉ ନିଜ ପୁତ୍ରର ଶରୀରରେ ସବୁ ଦେଖୁ ମୁଖ ଭିତରେ ସବୁ ଦେଖୁଛନ୍ତି, ତେଣୁ ବିକ୍ଷ ବିଧାରିତ ଆସିଛେ ତାଙ୍କ ଖୋଲା ମୁଖ ଭିତରେ କରିଦେଇଛନ୍ତି ଛୋଟିଆ ବାଟି, କେତେ ବଡ଼ ବାଟି ହେଇଥିବ, ତେଣୁ ବ୍ରଜମ ବୃନ୍ଦାବନ ଧାମ ଦେଖିଲେ ତାରି ଭିତରେ ମାଟି ଭିତରେ ସେ ପେଟ ପାଟି ଭିତରେ ସହ ଆତ୍ମା ନିଜକୁ ମଧ୍ୟ ଦେଖୁଛନ୍ତି, ଅବାବ ତେଣୁ ସେ ଶଙ୍କା ଆଶଙ୍କା ଆସିଗଲା, ଭୟ ଆସିଗଲା। ଆଗରୁ ଥରେ ଦେଖିଥିଲେ, ପୁଣି ଥରେ ଦେଖିଲେ। କିଂ ସ୍ୱପ୍ନ ଏ ତ ଦୂତ ଦେବ ମାୟା, ଇଏ କ'ଣ ସ୍ୱପ୍ନ ନା କ'ଣ ନା ଦେବତାମାନେ ମାୟା କରୁଛନ୍ତି। କିଂ ସ୍ୱପ୍ନ ଏ ତତ୍ ଉତ ଦେବ ମାୟା, କିଂ ବା ମଦିଓ ବତ ବୁଦ୍ଧି ମୋହ, ବା ମୋର ମୋହ ହେଇଯାଇଛି, ବୁଦ୍ଧି ମୋହ ହେଇଯାଇଛି। ଅଥୋ ଅମୁଷ୍ୟ ମମାବକସ୍ୟ ଯହ କଶ୍ଚନ ଉତ୍ପତ୍ତିକ ଆତ୍ମଯୋଗ, ବା ଏ ମୋର ପୁତ୍ରର ମମାର୍ଭକସ୍ୟ, ମୋ ପୁତ୍ର ଛୋଟ ପିଲା ଅର୍ଭକ୍ୟ, ଅର୍ଭକର କ'ଣ ଏଠି ସବୁ ଶକ୍ତି ରହିଛି, ଯୋଗ ଶକ୍ତି ଆତ୍ମଯୋଗ। ଏଇଭଳି ଭାବେ ଚିନ୍ତା କରିପାରିଲେନି, କ'ଣ ପାଇଁ ଏସବୁ ଦେଖିଲେ ଜାଣିପାରିଲେ ନାହିଁ। ଅଥୋ ଯଥାବନ୍ ନ ବିତର୍କ ଗୋଚରଂ ଚେତୋ ମନଃ କର୍ମ ବଚୋଭିରଞ୍ଜସା ଯଦାଶ୍ରୟ ଜେନ ଯଥ ପ୍ରତିହେତ ପ୍ରତିହତେ ଶୁଦ୍ରବିଭାବ ପ୍ରଣତ ଅସ୍ମି ତତ୍ପଦମ୍। ଆଉ କିଛି ଚିନ୍ତା କରିପାରିଲେ ନାହିଁ, ତେଣୁ ଅଥୋ ଯଥାବତ୍ ନ ବିତର୍କ ଗୋଚରଂ, ଆଉ ଯେତେ ଚିନ୍ତା କଲେ ଏସବୁ ଜାଣିପାରିଲେ ନାହିଁ, କ'ଣ ଏସବୁ କାହିଁ ହେଉଛି, ଏସବୁ କ'ଣ ଜିନିଷ ବୁଝିପାରିଲେ ନାହିଁ। ବିତର୍କ ଗୋଚର ଚେତୋ ମନ କର୍ମ ବଚୋ ବି ରଞ୍ଜସା, ତାଙ୍କର ମନ ଦ୍ୱାରା, ହୃଦୟ ଦ୍ୱାରା, କର୍ମ ଦ୍ୱାରା, ବଚନ ଦ୍ୱାରା କେଉଁଥିରେ ବୁଝିପାରିଲେ ନାହିଁ ତାଙ୍କର ଏସବୁ ଲୀଳାକୁ। ଯଦି ଆଶ୍ରୟ ଜେନ ଯଥା ପ୍ରତିହେତ, ତେଣୁ ସୁଦୂର୍ବିଭାବ୍ୟମ ପ୍ରଣତାସ୍ମି ତତ୍ପଦମ୍, ତେଣୁ ସେ ଭଗବାନଙ୍କର ଶରଣରେ ଗଲେ। ସେ ଭଗବାନ କହିଲେ କୃଷ୍ଣ ଭଗବାନ ନୁହଁ, ଅନ୍ୟ ଭଗବାନ ଭାବୁଛନ୍ତି କିଏ ଭଗବାନ, ବିଷ୍ଣୁ, ବିଷ୍ଣୁଙ୍କ ଶରଣରେ ମୁଁ ଶରଣଗତ ହେଉଛି, ତାଙ୍କ ପାଦ ପଦ୍ମରେ ସେ ଭଗବାନଙ୍କର ମୋ ପୁଅର କ'ଣ ଏବେ ଏମିତି ଅବସ୍ଥା ହେଇଗଲା। ଇଏ ହେଉଛି ମାଧୁର୍ଯ୍ୟ। ଯେତେ ଭଗବାନ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ଏମାନେ କେବେ ହେଲେ ତାଙ୍କୁ ଭାବନ୍ତିନି ଇଏ ହେଉଛି ଭଗବାନ ବୋଲି, ଏ ଐଶ୍ୱର୍ଯ୍ୟଟା ଏଠି ଛପିକି ରୁହେ। କିନ୍ତୁ ମଥୁରା ଏବଂ ଦ୍ୱାରକାରେ ଭଗବାନଙ୍କର ଐଶ୍ୱର୍ଯ୍ୟଟା ପ୍ରକାଶ ପାଏ, ମାଧୁର୍ଯ୍ୟଟା ପ୍ରକାଶ ପାଏ ନାହିଁ। ଯେତେବେଳେ ବସୁଦେବ ଦେବକୀ ଦଶମ ସ୍କନ୍ଦ 44 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଦେବକୀ ବସୁଦେବଙ୍କ ପାଖକୁ ଗଲେ କୃଷ୍ଣ ବଳରାମ କଂସକୁ ହତ୍ୟା କରିସାରିଲା ପରେ, ବର୍ଣ୍ଣନା କରାଯାଇଛି ଦେବକୀ ବସୁଦେବ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଚାହିଁଲେ ମଧ୍ୟ ଆଲିଙ୍ଗନ କଲେ ନାହିଁ। ସେମାନେ ତାଙ୍କୁ ପ୍ରଣାମ କଲେ, କିନ୍ତୁ ଇଏ କିଛି କହିପାରେ ନାହିଁ, ଚୁପ୍ ହେଇଗଲେ, ସ୍ଥାଣୁ ହେଇକି ରହିଗଲେ, ଷ୍ଟାଚ୍ୟୁ ଭଳିଆ ରହିଗଲେ, କାରଣ ଭୟ କରିଗଲେ ଭଗବାନ, ଆଙ୍କୁ ଆମେ ଆଲିଙ୍ଗନ କରିବୁ। ଐଶ୍ୱର୍ଯ୍ୟ ଭାବଟା ଆସେ, ଐଶ୍ୱର୍ଯ୍ୟ ଭାବରେ ମାଧୁର୍ଯ୍ୟ ଭାବଟା ଛୁପିଯାଏ, କିନ୍ତୁ ବୃନ୍ଦାବନର ଭାବ ହେଉଛି ମାଧୁର୍ଯ୍ୟ। ତେଣୁ ଅହଂ ମମାସୋ ପତିରେଶ ମେ ସୁତୋ ବ୍ରଜେଶ୍ୱର ସ୍ୱା କ୍ଷୀରବିତ୍ତବା ସତୀ ଗୋପ୍ୟଶ୍ଚ ଗୋପା ସଗୋଧନାଶ୍ରମେ ଜନ୍ମାୟେତଂ କୁମତି ସମେ ଗତି। ସେହି ଭଗବାନ ମୋର ଗତି ହୁଅନ୍ତୁ, ଯାହାଙ୍କର ମାୟାରେ ଅହଂ ମମାସୁ, ମୁଁ ଏ ଶରୀର ବୋଲି ଭାବୁଛି, ଏ ଶରୀର ସମ୍ବନ୍ଧେ ମୋର, ଇଏ ମୋର ପିତା, ଇଏ ମୋର ପତି, ଇଏ ମୋର ପୁତ୍ର, ଏଇଭଳି ଜ୍ଞାନ ଆସୁଛି। ଅହଂ ମମାସୁ ପତିରେ ସମେ ସୁତୋ, ଇଏ ମୋର ପତି, ଇଏ ମୋର ସୁତ, ଇଏ ମୋର ପୁତ୍ର, ଏସବୁ ମୋର ମାୟା। ବ୍ରଜେଶ୍ୱର ସା କୁଳବିତ୍ତ ବା ସତୀ, ବ୍ରଜେଶ୍ୱର ତାଙ୍କର ସ୍ୱାମୀ ନନ୍ଦ ମହାରାଜ, ବା ଯେତେ ସବୁ ବିତ୍ତ ରହିଛି, ଧନ ସମ୍ପତ୍ତି ସବୁ ରହିଛି, ଗୋପ୍ୟଶ୍ଚ ଗୋପା ସହ ଗୋଧନାଶ୍ରମେ, ଆଉ ଯେତେ ଗୋପମାନେ ଅଛନ୍ତି, କିଏ ତାଙ୍କର ସଖା, କିଏ ତାଙ୍କର ସଖୀ, କିଏ କ'ଣ ସବୁ ସମ୍ବନ୍ଧରେ ସବୁ ରହିଛନ୍ତି, ଆଉ ଗୋଧନ ସବୁ ରହିଛି, ଜନ୍ ମାୟା ଏଥଂ, ଏସବୁ ମାୟା। କୁମତି ସ୍ୱାମୀ ଗତି, ଏସବୁ କୁମତି ମୋର ଅଛି, ସେ ଭଗବାନ ମୋର ଗତି ହୁଅନ୍ତୁ, ମୋର ମତିକୁ ଠିକ୍ କରନ୍ତୁ, ଏସବୁ କୁମତି। ଏଭଳି ଭାବେ ତାଙ୍କର କ'ଣ ଏଇଟାକୁ କ'ଣ କହିବା, ଏଇଟା ହେଉଛି ଜ୍ଞାନ, ଜ୍ଞାନ ଚିନ୍ତା ଆସିଲା ତାଙ୍କର ଏଇଭଳି ଭାବରେ, ଏସବୁ କ'ଣ, ଏସବୁ ପ୍ରକୃତିରେ କିଛି ନୁହଁ, ଏସବୁ ଜ୍ଞାନ ଭାବଟା ଆସିଲା। ଏଇଭଳି ଭାବରେ ଚିନ୍ତା ଇଥଂ ବିଦିତ ତତ୍ତ୍ୱାୟାଂ ଗୋପିକାୟାଂ ସ ଈଶ୍ୱର ବୈଷ୍ଣବୀଂ ଯତ୍ନମାୟାଂ ପୁତ୍ର ସ୍ନେହମୟୀ ବିଭୁ। ଭଗବାନ ଯେତେବେଳେ ଜାଣିଗଲେ ଏଇଭଳି ଭାବରେ ମାଆଙ୍କର ଭାବ ଆସୁଛି, ତେଣୁ ସେ କ'ଣ କଲେ, ସେ ଯେଉଁ ତାଙ୍କର ବୈଷ୍ଣବୀ ବେତନନ୍ ମାୟା, ଭଗବାନ ତାଙ୍କର ବୈଷ୍ଣବୀ ମାୟାକୁ ବିସ୍ତାର କଲେ, ବୈଷ୍ଣବୀ ମାୟା, ବୈଷ୍ଣବୀ ମାୟାରେ ଆମେ ବହିରଙ୍ଗ ମାୟାରେ ରହିବା ନହେଲେ ଅନ୍ତରଙ୍ଗ ମାୟାରେ ରହିବା, ମାୟାରେ ରହିବାଟା ରହିବା, ତେଣୁ ଏ ବହିରଙ୍ଗ ମାୟା ଭାବିକିରି ଏସବୁ ମାୟା ଏସବୁ ଭାବି ଚିନ୍ତା କରୁଥିଲେ, ଭଗବାନ ତାଙ୍କର ବୈଷ୍ଣବୀ ମାୟା ଅନ୍ତରଙ୍ଗ ମାୟାକୁ ବିସ୍ତାର କରିଦେଲେ, ଯେଉଁଥିପାଇଁ କି ପୁତ୍ର ସ୍ନେହମୟୀ ବିଭୁ, ପୁଣି ବିଭୁ ଭଗବାନ ମୋର ପୁତ୍ର ବୋଲି ଜ୍ଞାନ ଆସିଲା, ତାଙ୍କର ବୈରାଗ୍ୟ ଯାହା ଦେଉଥିଲା, ଏସବୁ କଥା ରହିଛି। ତେଣୁ ଏଇ ବହୁତ କଥା ଆହୁରି ସରୁନାହିଁ, ଆମେ ଆସନ୍ତାକାଲି କହିବା, ସମୟ ହୋଇଗଲା। ଏଇଭଳି ଭାବେ ଲୀଳା ଚାଲିଛି ଭଗବାନଙ୍କର। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଜୟ ଗୌତମାନନ୍ଦୀ।